ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀଠାରେ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ପ୍ରମୁଖ ଯୋଗଦେଇ ବଜେଟ୍ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ସଂସଦର ବଜେଟ୍ ଅଧିବେଶନ ଆସନ୍ତା 28 ତାରିଖରେ ଆରମ୍ଭ ହେବ। ରାଜ୍ୟବାସୀଙ୍କୁ ସୁଲଭ, ନିରବଚ୍ଛିନ୍ନ, ବିଶ୍ୱସନୀୟ ଏବଂ ଗୁଣାତ୍ମକ ବିଦ୍ୟୁତ୍ ସେବା ଯୋଗାଣ ନିଶ୍ଚିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟୁତ୍ ଉତ୍ପାଦନ ଏବଂ ବିତରଣ କ୍ଷେତ୍ରରେ ନିରନ୍ତରତା ବଜାୟ ରଖିବା ସହିତ ପ୍ରକଳ୍ପଗୁଡ଼ିକର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ଗତକାଲି ଭୁବନେଶ୍ୱରଠାରେ ଅନୁଷ୍ଠିତ ବିଦ୍ୟୁତ୍ ସମ୍ପର୍କିତ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଛି। ଝାରସୁଗୁଡ଼ା ସମ୍ଭଲପୁର, ବରଗଡ଼ ସାରସମାଳ, ଥେରୁବାଲି ଜୟପୁର, ବ୍ରହ୍ମପୁର ବାଲିଗୁଡ଼ା ଅଞ୍ଚଳରେ 220 କେଭି ରିଙ୍ଗ୍ ନେଟ୍ୱର୍କ ବିକାଶ କରିବା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଯାଜପୁର ଜିଲ୍ଲା ରତ୍ନଗିରି, ଉଦୟଗିରି, ଲଳିତଗିରି, ହୀରକ ତ୍ରିଭୁଜ ବୌଦ୍ଧପୀଠଠାରେ ଆଜିଠାରୁ ଗୁରୁ ପଦ୍ମସମ୍ଭବ ପ୍ରାର୍ଥନା ସମାରୋହ ଦ୍ୱିତୀୟ ସଂସ୍କରଣ ତଥା ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ ଆରମ୍ଭ ହେଉଛି। ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ, ପର୍ଯ୍ୟଟନ ବିଭାଗ ଓ ଲାଇଟ୍ ଅଫ୍ ବୁଦ୍ଧ ଧର୍ମ ଫାଉଣ୍ଡେସନ ଇଣ୍ଟରନ୍ୟାସନାଲ ପକ୍ଷରୁ ମିଳିତ ଭାବେ ଆୟୋଜିତ ହୋଇଥିବା ଏହି ସମ୍ମିଳନୀ ଆସନ୍ତା 16 ତାରିଖ ପର୍ଯ୍ୟନ୍ତ ଚାଲିବ। ଦେଶ ବିଦେଶରୁ ବହୁ ବୌଦ୍ଧ ଧର୍ମାବଲମ୍ବୀ ଏଥିରେ ଯୋଗ ଦେଉଛନ୍ତି। ଗୁରୁ ପଦ୍ମସମ୍ଭବ ଜୀବନୀ, ବୌଦ୍ଧ ଧର୍ମ ଏବଂ ଏହାର ଶିକ୍ଷା, ବୌଦ୍ଧ ଗ୍ରନ୍ଥ ଆଦି ଉପରେ ଅଧିକ ଗବେଷଣା କରିବା ପାଇଁ ଏହି ସମ୍ମିଳନୀ ସହାୟକ ହୋଇପାରିବ। ରାଜ୍ୟ ସରକାର ଗତବର୍ଷ ହୀରକ ତ୍ରିଭୁଜଠାରେ ଗୁରୁ ପଦ୍ମସମ୍ଭବ ପ୍ରାର୍ଥନା ସମାରୋହ ଆୟୋଜନ କରିଥିଲେ। ଶିଶିର ସରସମେଳା ସ୍ୱାବଲମ୍ବନ ଏବଂ ଆତ୍ମନିର୍ଭରଶୀଳତାର ଏକ ଅନନ୍ୟ ମଞ୍ଚ ବୋଲି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଭୁବନେଶ୍ୱର ରିଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ଶିଶିର ସରସ 2026 ମେଳାକୁ ଗତ ସନ୍ଧ୍ୟାରେ ଉଦ୍ଘାଟନ କରି ଶ୍ରୀ ମଲ୍ଲିକ କହିଛନ୍ତି, ଏହି ମେଳା ଗ୍ରାମାଞ୍ଚଳ କାରିଗର ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଅଧିକ ସଶକ୍ତ କରିପାରୁଛି। ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ କାରିଗରଙ୍କ ପକ୍ଷରୁ ନିଜ ଉତ୍ପାଦ ସାମଗ୍ରୀ ପ୍ରଦର୍ଶନ ବା ବିକ୍ରି ନେଇ 340 ମଣ୍ଡପ ଖୋଲାଯାଇଛି। ଆସନ୍ତା 18 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳା ପୂର୍ବାହ୍ନ 10:00 ରାତି 10:00 ପର୍ଯ୍ୟନ୍ତ ଖୋଲା ରହିଛି। ରବି ଫସଲ ପାଇଁ ଅପରକୋଲା ଜଳସେଚନରୁ ଆସନ୍ତାକାଲି ପାଣି ଛଡ଼ାଯିବ। ଜୟପୁର, କୁନ୍ଦ୍ରା, ବୋରିଗୁମା ଏବଂ କୋଟପାଡ଼ ଅଞ୍ଚଳର ଆୟକଟ କ୍ଷେତ୍ରକୁ ଅପରକୋଲା ଜଳଭଣ୍ଡାରରୁ ରବି ଫସଲ ପାଇଁ ପାଣି ଛଡ଼ାଯାଇଥାଏ। କେନାଲ ମରାମତି ଯୋଗୁଁ ଗତକାଲି ନିର୍ଦ୍ଧାରିତ ପାଣି ଛଡ଼ାଯିବା ସମୟରେ ପରିବର୍ତ୍ତନ କରାଯାଇ ଆସନ୍ତାକାଲି ପାଣି ଛାଡ଼ିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି ଜଳଭଣ୍ଡାର କର୍ତ୍ତୃପକ୍ଷ କହିଛନ୍ତି। ଭଦ୍ରକ ନେହେରୁ ଷ୍ଟାଡିୟମ୍ଠାରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆଜିଠାରୁ 2 ଦିନ ଧରି ଅନୁଷ୍ଠିତ ହେବ। ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଆୟୋଜିତ ଏହି ମେଳା ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ବିଭାଗ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଚାଷୀଙ୍କୁ ଅବଗତ କରାଯିବ। ଶାନ୍ତି ଓ ମୈତ୍ରୀଭାବ ସହିତ ନିଜସ୍ୱ କ୍ଷେତ୍ରରେ ପ୍ରତିଷ୍ଠା ପାଇଁ ଯୁବପିଢ଼ି ଆଗେଇ ଆସିବାକୁ ବାଚସ୍ୱତି ସୁରମା ପାଢ଼ୀ ଆହ୍ୱାନ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ସଦର ମହକୁମାଠାରେ ଚାଲିଥିବା ଉତ୍କର୍ଷ ଭାପୁର ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ତୃତୀୟ ସନ୍ଧ୍ୟାରେ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀମତୀ ପାଢ଼ୀ ଯୋଗଦେଇ ଏହା କହିଛନ୍ତି। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ରାୟଗଡ଼ା ଜିସିଡି ହାଇସ୍କୁଲ ପଡ଼ିଆଠାରେ ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି 5-ଦିନିଆ ମହୋତ୍ସବ ଆୟୋଜିତ ହୋଇଥିଲା। ନନ୍ଦାହାଣ୍ଡି ବ୍ଲକ ଡଙ୍ଗାରଭେଜା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ବନ୍ଦେ ମାତରମ୍ ସଙ୍ଗୀତର 150ତମ ବର୍ଷପୂର୍ତ୍ତି ଉତ୍ସବ ପାଳନ ଉପଲକ୍ଷେ ଏକ ପ୍ରଶିକ୍ଷଣ ଶିବିର ଗତକାଲି ଆୟୋଜନ କରାଯାଇଥିଲା। ଆସନ୍ତାକାଲି ପୂର୍ବାହ୍ନ 11:00 ସମୟରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ବନ୍ଦେ ମାତରମ୍ ସଙ୍ଗୀତ ସାମୂହିକ ଗାନ କରାଯିବ। କନ୍ଧମାଳ ଜିଲ୍ଲାସ୍ତରୀୟ 77ତମ ସାଧାରଣତନ୍ତ୍ର ଦିବସ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବେଦଭୂଷଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଧାରଣତନ୍ତ୍ର ଦିବସ ପାଳନ ନେଇ କାର୍ଯ୍ୟନିର୍ଘଣ୍ଟ ଉପରେ ଆଲୋଚନା ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଜମଧରଠାରେ ଏହି ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି। ଚଳିତ ବର୍ଷ ଜିଲ୍ଲାର 52,000 ଚାଷୀ ଧାନ ବିକ୍ରି ନେଇ ପଞ୍ଜିକୃତ କରିଥିବା ଜଣାପଡ଼ିଛି। ଚଳିତ ବର୍ଷ ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲାରୁ 8,12,000 କ୍ୱିଣ୍ଟାଲ ଧାନ ସଂଗ୍ରହ ପାଇଁ ସରକାର ଲକ୍ଷ୍ୟ ରଖିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ଶୀତ ବୃଦ୍ଧି ପାଇବା ସହ ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ଅନୁଗୁଳ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।